ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ରାଜ୍ୟବାସୀଙ୍କୁ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଜୁଳି ସେବା ଯୋଗାଇ ଦେବାକୁ ସରକାର ପଦକ୍ଷେପ ନେଇଛନ୍ତି, କହିଲେ ମୁଖ୍ୟମନ୍ତ୍ରୀ। ବାଲିଅନ୍ତାଠାରେ 600 କୋଟି ଟଙ୍କା ବ୍ୟୟରେ ନିର୍ମିତ 3ଟି ଗ୍ରିଡ୍ ସବ୍ଷ୍ଟେସନ୍ ଏବଂ 8ଟି ଗୁରୁତ୍ୱପୂର୍ଣ୍ଣ ଟ୍ରାନ୍ସମିଶନ୍ ଲାଇନ୍ର କଲେ ଲୋକାର୍ପଣ। ଭୁବନେଶ୍ୱରରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଦୁଇଦିନିଆ ଡାଟା ସାଇନ୍ସ ଏବଂ ସ୍କାର୍ଟ ସିଷ୍ଟମ ଆଧାରିତ ଆନ୍ତର୍ଜାତିକ ସମ୍ମିଳନୀ। ପୁରୀ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଗଣତିମଣତି ଜାରି ଏବଂ ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହେଉଛି ପୋଷଣ ପକ୍ଷର ଅଷ୍ଟମ ସଂସ୍କରଣ। ରାଜ୍ୟବାସୀଙ୍କୁ 24 ଘଣ୍ଟିଆ ଗୁଣାତ୍ମକ ବିଜୁଳି ସେବା ଯୋଗାଇ ଦେବାକୁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାଠାରେ ଆଜି 3ଟି ଗ୍ରିଡ୍ ସବ୍ଷ୍ଟେସନ୍ ଏବଂ 8ଟି ଗୁରୁତ୍ୱପୂର୍ଣ୍ଣ ଟ୍ରାନ୍ସମିଶନ୍ ଲାଇନ୍ର ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି 600 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ ଭୁବନେଶ୍ୱରରେ ବିଦ୍ୟୁତ୍ ଶକ୍ତି ବ୍ୟବସ୍ଥାର ସମ୍ପ୍ରସାରଣ କରାଯାଇଛି। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବା ପରେ ରାଜଧାନୀ ତଥା ଆଖପାଖ ଅଞ୍ଚଳର 22 ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ଗୁଣାତ୍ମକ ବିଦ୍ୟୁତ୍ ସେବା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଦେଶର ପ୍ରତିଟି ଘରକୁ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଉପଲବ୍ଧ କରାଇବା ପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଆସୁଛନ୍ତି। ଆଗାମୀ ଦିନରେ ଭୁବନେଶ୍ୱରରେ ସବୁଠାରୁ ବଡ଼ ଗ୍ରିଡ୍ ସବ୍ଷ୍ଟେସନ୍ ସ୍ଥାପନ କରାଯିବ। ଗୋଟିଏ ବର୍ଷରେ ରାଜଧାନୀ ପାଇଁ 4ଟି ଗ୍ରିଡ୍ ସବ୍ଷ୍ଟେସନ୍ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଛି ବୋଲି ଶ୍ରୀ ମାଝି କହିଛନ୍ତି।
ରାଜଧାନୀର ବାସିନ୍ଦା ଭାବରେ ଆପଣମାନେ ଯେଉଁ ପ୍ରକାରର ଉନ୍ନତମାନର ସେବା ପାଇବା ପାଇଁ ହକଦାର, ବିଦ୍ୟୁତ୍ ସେବା କ୍ଷେତ୍ରରେ ଆପଣ ଆଜିଠାରୁ ଉନ୍ନତମାନର ସେବା ପାଇବା ପାଇଁ ଯାଉଛନ୍ତି। କାରଣ ଆଜି ଭୁବନେଶ୍ୱର ପାଇଁ ଗୋଟିଏ ଦିନରେ 3ଟି ଗ୍ରିଡ୍ ସବ୍ଷ୍ଟେସନ୍ ଉଦ୍ଘାଟନ କରାଗଲା।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିଦ୍ୟୁତ୍ ଶକ୍ତି ବ୍ୟବସ୍ଥା ସମ୍ପ୍ରସାରଣ ସମ୍ପର୍କରେ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ଭୁବନେଶ୍ୱରରେ ଆସନ୍ତାକାଲି ଓ ଶନିବାର ଡାଟା ସାଇନ୍ସ ଏବଂ ସ୍କାର୍ଟ ସିଷ୍ଟମ ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଗଣେଶ ଇଞ୍ଜିନିୟରିଂ ଓ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ୍, ସାଉଦି ଆରବ, ପୋଲାଣ୍ଡ ଏବଂ ପର୍ତ୍ତୁଗାଲ ଭଳି ଦେଶର ବିଶିଷ୍ଟ ଶିକ୍ଷାବିତ୍ ଓ ଗବେଷକ ଅଂଶଗ୍ରହଣ କରିବେ। ଏଥିସହ ଦେଶର ପ୍ରମୁଖ ପ୍ରତିଷ୍ଠାନଗୁଡ଼ିକର ବିଶେଷଜ୍ଞ ଯୋଗଦେଇ ବିଭିନ୍ନ ପ୍ରସଙ୍ଗରେ ସନ୍ଦର୍ଭ ଉପସ୍ଥାପନ କରିବେ। ଏହି କାର୍ଯ୍ୟକ୍ରମ ଶୈକ୍ଷିକ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ଆନ୍ତର୍ଜାତିକ ମଞ୍ଚ ଭାବେ କାର୍ଯ୍ୟ କରିବ। ଗଣେଶ ଇଞ୍ଜିନିୟରିଂ ଓ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ପକ୍ଷରୁ ଗତକାଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ସମ୍ମିଳନୀ ପାଇଁ 78ଟି ପ୍ରସଙ୍ଗଭିତ୍ତିକ ଗବେଷଣାତ୍ମକ ସନ୍ଦର୍ଭ ହସ୍ତଗତ ହୋଇଥିଲେ ମଧ୍ୟ 50ଟିର ଉପସ୍ଥାପନ ପାଇଁ ଅନୁମୋଦନ କରାଯାଇଛି ବୋଲି ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି। ଭୁବନେଶ୍ୱର ଲୋକସେବା ଭବନରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ନୂଆ ନୀତି ସମ୍ପର୍କରେ ଆଲୋଚନା ହେବା ନେଇ ଜଣାପଡ଼ିଛି। ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପାଇଁ ପରିଚାଳନା ରକ୍ଷଣାବେକ୍ଷଣ ନୀତି 2026 ଉପସ୍ଥାପନ କରାଯିବାର ସମ୍ଭାବନା ରହିଛି। ଶିକ୍ଷା, ସ୍ୱାସ୍ଥ୍ୟ, ପରିବହନ, ସାଧାରଣ ପ୍ରଶାସନ, ସାଧାରଣ ଅଭିଯୋଗ ଏବଂ ଆଇନ ବିଭାଗ ଭଳି କେତେକ ବିଭାଗର ପ୍ରସ୍ତାବଗୁଡ଼ିକ ଉପରେ ଆଲୋଚନା ହେବାର ଆଶା କରାଯାଉଛି। ମାଧ୍ୟମିକ ଶିକ୍ଷା ପରିଷଦ ବିଏସ୍ସି ଦ୍ୱାରା ପରିଚାଳିତ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ଓଏସ୍ଏସ୍ଟିଇଟି 2025 ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ପ୍ରଥମ ଓ ଦ୍ୱିତୀୟ ପେପର ପରୀକ୍ଷାରେ 56,456 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ 72.38% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି। ଅପରାହ୍ନ 4ଟାରେ bscodisha.ac.in ପରୀକ୍ଷାଫଳ ପ୍ରକାଶ ପାଇବ। ଅପରାହ୍ନ 5ଟା ପରଠାରୁ ୱେବ୍ସାଇଟ୍ରୁ ସାର୍ଟିଫିକେଟ୍ ଡାଉନ୍ଲୋଡ୍ କରିହେବ। ଉତ୍ତୀର୍ଣ୍ଣ ହୋଇନଥିବା ଛାତ୍ରଛାତ୍ରୀ ଓଏମ୍ଆର୍ ସିଟ୍ ଡାଉନ୍ଲୋଡ୍ କରିପାରିବେ ବୋଲି ବିଏସ୍ସି ପକ୍ଷରୁ କୁହାଯାଇଛି। ଗତ ଜାନୁଆରୀ ମାସ 21 ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। କୋରାପୁଟ ଜିଲ୍ଲା ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଏବଂ ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମର ସ୍ଥିତି ନେଇ କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଯୁଗ୍ମ ସଚିବ ତଥା ଜିଲ୍ଲା ପ୍ରଭାରୀ ସତ୍ୟଜିତ ମିଶ୍ର ସମୀକ୍ଷା କରିଛନ୍ତି। କୋରାପୁଟ ଗସ୍ତରେ ଯାଇ ଶ୍ରୀ ମିଶ୍ର ଗାନ୍ଧୀନଗରସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବା ସହିତ ରୋଗୀ ଏବଂ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ଏହାପରେ ପୂଜାରୀପୁଟସ୍ଥିତ ପିଏମ୍ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଯାଇ ଛାତ୍ରୀ ଏବଂ ଶିକ୍ଷକଙ୍କ ସହ ମତ ବିନିମୟ କରିଛନ୍ତି। ଗସ୍ତ ଅବସରରେ ଶ୍ରୀ ମିଶ୍ର ସେମିଳିଗୁଡ଼ା ବ୍ଲକର ରାଜପୁଟ ମିଲେଟ୍ ପ୍ରକ୍ରିୟାକରଣ ୟୁନିଟ୍, ଦଳେଇଗୁଡ଼ାରେ କଫି ନର୍ସରୀ, ପଟ୍ଟାଙ୍ଗୀ ବ୍ଲକର କରଞ୍ଜଗୁଡ଼ାସ୍ଥିତ ଷ୍ଟ୍ରବେରୀ ଚାଷ, ଦେଓମାଳି ପର୍ଯ୍ୟଟନ ସ୍ଥଳ ମଧ୍ୟ ପରିଦର୍ଶନ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆଜିଠାରୁ ଦେଶବ୍ୟାପୀ ପୋଷଣ ପକ୍ଷର ଅଷ୍ଟମ ସଂସ୍କରଣ ଆରମ୍ଭ କରାଯିବ। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଓ ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ଉପସ୍ଥିତ ରହି ପୋଷଣ ପଖୱାଡ଼ା 2026ର ଶୁଭାରମ୍ଭ କରିବେ। ଏହି ଅଭିଯାନ ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ଚାଲିବ। ପୋଷଣର ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସୁସ୍ଥ ଶିଶୁ ହେଉଛି ସୁଦୃଢ଼ ରାଷ୍ଟ୍ରର ମୂଳଦୁଆ। ପ୍ରତ୍ୟେକ ମା ଓ ଶିଶୁ ପାଇଁ ପୋଷକ ତତ୍ତ୍ୱଯୁକ୍ତ ଖାଦ୍ୟ ପ୍ରଦାନ ସୁନିଶ୍ଚିତ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ। ଜନ୍ମରୁ ପ୍ରଥମ 6 ବର୍ଷ ମଧ୍ୟରେ ସର୍ବାଧିକ ମସ୍ତିଷ୍କ ବିକାଶକୁ ଗୁରୁତ୍ୱ ଦେବା ଚଳିତ ବର୍ଷ ପୋଷଣ ପଖୱାଡ଼ାର ବିଷୟବସ୍ତୁ ରହିଛି। ପ୍ରାରମ୍ଭିକ ଶୈଶବ ବିଶେଷକରି ପ୍ରଥମ 1000 ଦିନ ମଧ୍ୟରେ ମସ୍ତିଷ୍କର ବିକାଶ, ଶାରୀରିକ ବୃଦ୍ଧି ଏବଂ ସାମଗ୍ରିକ ସୁସ୍ଥତା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବୈଜ୍ଞାନିକ ପ୍ରମାଣ ସୂଚିତ କରିଥାଏ ଯେ 85%ରୁ ଅଧିକ ମସ୍ତିଷ୍କର ବିକାଶ ଜନ୍ମରୁ 6 ବର୍ଷ ମଧ୍ୟରେ ହୋଇଥାଏ। ପୋଷଣ ଅଭିଯାନରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ। କେନ୍ଦ୍ର ସରକାରଙ୍କ ପ୍ରମୁଖ ମିଶନ ପୋଷଣ ଅଭିଯାନ ଦେଶବ୍ୟାପୀ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। କୁପୋଷଣମୁକ୍ତ ଭାରତ ଗଠନ ଦିଗରେ ସାମୁହିକ ଅଂଶଗ୍ରହଣ ଏବଂ ଜନଭାଗିଦାରୀକୁ ଏହା ପ୍ରୋତ୍ସାହନ ପ୍ରଦାନ କରୁଛି। ପୁରୀ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଗଣତି ମଣତି ଆଜି ମଧ୍ୟ ଜାରି ରହିଛି। ସକାଳ ଧୂପନୀତି ପରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ପୁରୀ ଜିଲ୍ଲାପାଳ, ଆରକ୍ଷା ଅଧୀକ୍ଷକ ଏବଂ ସେବାୟତ ପ୍ରତିନିଧି ଗଣତି ମଣତିରେ ସାମିଲ ହୋଇଛନ୍ତି। ଗତକାଲିଠାରୁ ଗଣତି ମଣତି ପ୍ରକ୍ରିୟା ପୁନଃ ଆରମ୍ଭ ହୋଇଛି। ପ୍ରାୟ 6 ଘଣ୍ଟା ଧରି ଗତକାଲି ଗଣତି କାର୍ଯ୍ୟ ହୋଇଥିବାବେଳେ ଆଜି ଶୃଙ୍ଖଳାର ସହ ଚାଲିଛି। ଗଜପତି ମହାରାଜ ଦିବ୍ୟସିଂହ ଦେବ ଗତକାଲି ଅପରାହ୍ନରେ ଶ୍ରୀମନ୍ଦିରରେ ପହଞ୍ଚି ଗଣତି ମଣତି କାର୍ଯ୍ୟର ଅନୁଧ୍ୟାନ କରିଥିଲେ। ପ୍ରତ୍ୟେକ ଅଳଙ୍କାରକୁ ଚିହ୍ନଟ କରାଯାଇ 3D ମ୍ୟାପିଂ କରାଯାଉଛି। ଅଳଙ୍କାରଗୁଡ଼ିକର ଭିଡ଼ିଓ ଏବଂ ଫଟୋଗ୍ରାଫି ମଧ୍ୟ କରାଯାଉଛି। ମାର୍ଗଦର୍ଶିକା ଅନୁଯାୟୀ ସ୍ୱଚ୍ଛତାର ସହ କାର୍ଯ୍ୟ ସମ୍ପାଦନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି ବୋଲି ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି।
ଦ୍ୱିତୀୟ ଭାଗ ଯେଉଁ ଗଣତି ମଣତି କରୁଛୁ ବାହାର ଭଣ୍ଡାରର, କାଲି ଆମେ ପ୍ରଥମ ଦିନ 6 ଘଣ୍ଟା ପରିଶ୍ରମ କରିଛୁ। 6 ଘଣ୍ଟାରେ କିଛି ଉପଲବ୍ଧି ହେଇଛି, କିଛି ପୁରୁଣା ଗଣତି ହେଇଛି, କିଛି ନୂଆ ମଧ୍ୟ କିଛି ଗଣତି ହେଇଛି। ତେଣୁ ଆକୁ ସୁଦୃଢ଼ କରିବା ପାଇଁ ଆମର ଯେଉଁ ଗଣତି ମଣତି ପ୍ରକ୍ରିୟା ଏବଂ ଭବିଷ୍ୟତକୁ ସୁଦୃଢ଼ ରଖିବା ପାଇଁ ଆମେ ସମସ୍ତ ପ୍ରକାର ଯତ୍ନ ନେଉଛୁ।
ନୟାଗଡ଼ ଜିଲ୍ଲା ଦଶପଲ୍ଲା କୁଞ୍ଜ ବନଗଡ଼ ଲୋକକଳା ଗ୍ରାମରେ ଆୟୋଜିତ ଲଙ୍କାପୋଡ଼ି ଯାତ୍ରା ଗତକାଲି ଉଦ୍ଯାପିତ ହୋଇଛି। ଦଶପଲ୍ଲା ସହର ଅଯୋଧ୍ୟା ନଗରୀ ପାଲଟିଥିବା ଉଦ୍ଯାପନୀ ଦିବସରେ ପ୍ରଭୁ ଶ୍ରୀରାମଙ୍କ ରାଜ୍ୟାଭିଷେକ ଅନୁଷ୍ଠିତ ହୋଇଥିଲା। ଏଥିସହ ଶ୍ରୀରାମଚନ୍ଦ୍ର 4 ଭ୍ରାତାଙ୍କ ସହ ନଗର ପରିକ୍ରମା କରିଥିଲେ। ଏହିସବୁ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା। ଓଡ଼ିଆ ପକ୍ଷ 2026 ପାଳନର ଆଜି 9ମ ଦିନରେ ଆସ ବହିଟିଏ କିଣିବା ଅଭିଯାନ ପାଳନ କରାଯାଉଛି। ନିଜେ ବହିଟିଏ କିଣିବା ସହ ଅନ୍ୟମାନଙ୍କୁ କିଣିବା ପାଇଁ ସଚେତନ କରିବା ସହିତ ଏହି ଅଭିଯାନକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ଲେଖକ ଏବଂ ପାଠକର ସମ୍ପର୍କକୁ ନିବିଡ଼ କରିବା ସହ ବହି ପଢ଼ିବା ନେଇ ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସ ବହିଟିଏ କିଣିବା ଅଭିଯାନ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ ଏ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଖବର ଆମର ହସ୍ତଗତ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ରଘୁନାଥ ଜଗଦ୍ଦଲା ଯୋଗଦେଇ ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ରଘୁରାମ ଆର୍ ଆୟାର ଉଦ୍ଘାଟନ କରିଛନ୍ତି। ନବରଙ୍ଗପୁର ମହିଳା ମହାବିଦ୍ୟାଳୟଠାରେ ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଆ ବହିର ପଠନ ଏବଂ ଓଡ଼ିଆରେ ଲିଖନକୁ ଭବିଷ୍ୟତ ପିଢ଼ିକୁ ଭାଷା ସହ ଅଧିକ ସଂଶ୍ଳିଷ୍ଟ କରିପାରିବ ବୋଲି ମତ ପ୍ରକାଶ ପାଇଛି। କଳାହାଣ୍ଡି ଜିଲ୍ଲା ମା' ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଏବଂ ନବନିଯୁକ୍ତ କୁଳପତି ପବନ କୁମାର ଅଗ୍ରୱାଲ ଯୋଗ ଦେଇଥିଲେ। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଗାମୀ 2 ଦିନ ପର୍ଯ୍ୟନ୍ତ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 16 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ରାଜ୍ୟବାସୀଙ୍କୁ ନିରବଚ୍ଛିନ୍ନ ଗୁଣାତ୍ମକ ବିଜୁଳି ସେବା ଯୋଗାଇ ଦେବାକୁ ସରକାର ପଦକ୍ଷେପ ନେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ବାଲିଅନ୍ତାଠାରେ 600 କୋଟି ଟଙ୍କା ବ୍ୟୟରେ ନିର୍ମିତ 3ଟି ଗ୍ରିଡ୍ ସବ୍ଷ୍ଟେସନ୍ ଏବଂ 8ଟି ଗୁରୁତ୍ୱପୂର୍ଣ୍ଣ ଟ୍ରାନ୍ସମିସନ୍ ଲାଇନ୍ର କଲେ ଲୋକାର୍ପଣ। ଭୁବନେଶ୍ୱରରେ ଆସନ୍ତାକାଲିଠାରୁ ଆରମ୍ଭ ହେବ 2 ଦିନିଆ ଡାଟା ସାଇନ୍ସ ଏବଂ ସ୍କାର୍ଟ ସିଷ୍ଟମ୍ ଆଧାରିତ ଅନ୍ତର୍ଜାତୀୟ ସମ୍ମିଳନୀ। ପୁରୀ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଗଣତି ମଣତି ଜାରି ଏବଂ ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହେଉଛି ପୋଷଣ ପକ୍ଷର ଅଷ୍ଟମ ସଂସ୍କରଣ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ନାମର।